24 ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ବାଲେଶ୍ୱର ଜିଲ୍ଲାର ବାହାନାଗାଠାରେ 20 ମିଲିମିଟର ରେକର୍ଡ କରାଯାଇଥିବା ବେଳେ ବୌଦ୍ଧର କଣ୍ଟାମାଳାଠାରେ ପାଖାପାଖି 18 ମିଲିମିଟର ରେକର୍ଡ କରାଯାଇଛି। ସେହିପରି ଆମର ସର୍ବୋଚ୍ଚ ଦିନ ତାପମାତ୍ରା ନୟାଗଡ଼ରେ 37 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତା ସହିତ କେତେକ ସ୍ଥାନରେ ଆମର 36 ଡିଗ୍ରୀ କିମ୍ବା ତାଠାରୁ ଅଧିକ ମଧ୍ୟ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ଗତକାଲି ଆମର ତାପମାତ୍ରା 35.7 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ କଟକରେ ପାଖାପାଖି 34.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବର୍ତ୍ତମାନ ଯଦି ଦେଖିବା କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ, କିନ୍ତୁ ଗୋଟିଏ ଉର୍ଜା ବଳ ସକ୍ରିୟ ରହିଛି ଯାହା ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଏବଂ ଉଚ୍ଚ ତାପମାତ୍ରା ପ୍ରଭାବରେ ଏହି ଜଳୀୟବାଷ୍ପ ଆସି କେତେକ ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି ଯାହା ପୂର୍ବାନୁମାନ ରହିଛି ଆମର କେଉଁଝର ମୟୂରଭଞ୍ଜ। ତା ସହିତ ଆମର ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକ, ଯେଉଁଟାକି କଟକ ଏବଂ ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା ଏବଂ ଆମ ଦକ୍ଷିଣ ଓଡ଼ିଶା କିଛି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ପାଇଁ ପୂର୍ବାନୁମାନ ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ବର୍ଷା ଲାଗି ରହିବ। ଦିନ ଏବଂ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁଟାକି ଆମର ପାଖାପାଖି 11 ତାରିଖ ପରେ ଦିନ ତାପମାତ୍ରାରେ 2-3 ଡିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଜି ଦିନ ତମାମ ଯେଉଁଟାକି ଭୁବନେଶ୍ୱରରେ ମେଘୁଆ ଆକାଶ ସହିତ ମଝିରେ ହାଲୁକା ବର୍ଷା ମଧ୍ୟ ମଝିରେ ଅନୁଭୂତ ହୋଇଛି।